ହ୍ୟାଲୋ ହ୍ୟାଲୋ ମୁଁ ସିଦ୍ଧାନ୍ତ କହୁଛି, ହସମଗଡ଼ କଲୋନୀ ଚନ୍ଦ୍ରଶେଖରପୁର 8 ନମ୍ବର ୱାର୍ଡରୁ କହୁଛି, ରାଧାକୃଷ୍ଣ ଲେନ୍ ବସ୍ତିରୁ। ଆମର ଏଠି ପାଣି ସକାଳେ 40 ମିନିଟ୍ ଆସୁଛି, ସନ୍ଧ୍ୟାରେ ଆସୁନି। ଆପଣ ପ୍ରୋଗ୍ରାମ କରୁଛନ୍ତି 24 ଘଣ୍ଟା ପାଣି ଦେବେ, ଆପଣ ତ ଘଣ୍ଟାଏ 2 ଘଣ୍ଟା ଦେଇପାରୁନାହାନ୍ତି, 24 ଘଣ୍ଟା କେମିତି ଦେବେ? ଏଟା ପ୍ରହସନ କଥା, ବୁଝିପାରିଲେ? ଏଟା ପ୍ରହସନ। ଘଣ୍ଟାଏ ଦେଇପାରୁନାହାନ୍ତି, 24 ଘଣ୍ଟା ଦେବେ ହେଲା, ବହୁତ ଅସୁବିଧା ହଉଛି। ଆପଣ ସକାଳେ ଘଣ୍ଟାଏ, ସନ୍ଧ୍ୟାରେ ଘଣ୍ଟାଏ ଦିଅନ୍ତୁ, ଲୋକ ଭଲ ରହିବେ, 24 ଘଣ୍ଟାର ଇଏ କରନ୍ତୁନି।